ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମାଲକାନଗିରି ରାଖେଲଗୁଡ଼ା MV-26 ହିଂସା ଘଟଣାକୁ ନେଇକରି ହୋଇଥିବା ଉଚ୍ଚସ୍ତରୀୟ ବୈଠକରୁ ଜିଲ୍ଲା ଲାଗି ଗଲାକାଲି 10 ବଡ଼ ଘୋଷଣା କରିଛନ୍। ଘୋଷଣା ଅନୁସାରେ ଜିଲ୍ଲାର ମାଛକୁଣ୍ଡ ବିସ୍ଥାପିତ ଆଉ ଭୂମିହୀନ ଜନଜାତି ପରିବାରକେ ସରକାର ସ୍ଥାୟୀ ପଟ୍ଟା ଯୋଗାଇଦେବେ। ହିଂସାକାଣ୍ଡ ଘଟଣାର ପୀଡ଼ିତ ପରିବାରକେ 10 ଲକ୍ଷ ଟଙ୍କାର ସାହାଯ୍ୟ ଯୋଗାଇଦେବେ। ନୁକସାନ ହୋଇଥିବା ଘରମାନଙ୍କର ମରାମତି ଲାଗି 50,000 ଲେଖାତକ ଆର୍ଥିକ ସାହାଯ୍ୟ, ନୁକସାନ ହୋଇଥିବା ଦୋକାନମାନଙ୍କର ଲାଗି 20,000 ଲେଖାତକ ସାହାଯ୍ୟ ମିଳିବା। ହିଂସା ବେଲକେ ହୋଇଥିବା ମାମଲାମାନଙ୍କର ଫି 15 ଦିନ ଭିତରେ ଜିଲ୍ଲାପାଳ ସମୀକ୍ଷା କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍। ଆଇବା ବଛର ଅଗଷ୍ଟ ମାସେ ଦେଶେ ପହିଲା କରି ହାଇସ୍ପିଡ୍ ବୁଲେଟ୍ ଟ୍ରେନ୍ ଚାଲିବା ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଲାକାଲି ସୂଚନା ଦେଇଛନ୍। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ବିବାବ୍ଦୀ କହିଛନ୍, ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ସୁରଟନୁ ବିଲିମୁରା ସେକ୍ସନ୍କେ ପହିଲା କରି ଶୁଭାରମ୍ଭ କରାଯିବା, ତା ଋତୁରୁ ଭିନ୍ ଭିନ୍ ସେକ୍ସନ୍ରୁ କାର୍ଯ୍ୟକ୍ଷମ ହେବା। 2029 ତକ 508 କିଲୋମିଟର ଲମ୍ବା ମୁମ୍ବାଇ ଅହମ୍ମଦାବାଦ ହାଇସ୍ପିଡ୍ ରେଡ୍ କରିଡର ଦେଶର ପହିଲା ଦ୍ରୁତଗାମୀ ରେଳଲାଇନ୍ ହେବା। ଏ ମାସ ବନ୍ଦେ ଭାରତ ଟ୍ରେନ୍ଟି ସ୍ଲିପର ବଗିର୍ ଲୋକାର୍ପଣ କରାଯିବା ବୋଲି ଶ୍ରୀ ବୈଷ୍ଣବ କହିଛନ୍। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କର ଅଧ୍ୟକ୍ଷତାଥି ଭୁବନେଶ୍ୱର ଲୋକସେବା ଭବନର ଗଲାକାଲି ସଚିବସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ଶ୍ରୀମତୀ ଗର୍ଗ ମୁଖ୍ୟମନ୍ତ୍ରୀଙ୍କର 15 ସୂତ୍ରୀ କାର୍ଯ୍ୟଧାରାକେ ପ୍ରାଥମିକତା ଦେଇକରି କାମ କରିବାର ଲାଗି ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଶାସନ ପରିଚାଳନାଥି ଦକ୍ଷ, ଉତ୍ତରଦାୟୀ ଆଉ ଲୋକାଭିମୁଖୀ କରବାର ଓଡ଼ିଶା ଭିଜନ ଲକ୍ଷ୍ୟ 2036 ଆଉ 2047 ହାସଲ ଲାଗି ପହିଲା 2 ବର୍ଷିଆ ଏକ୍ସନ୍ ପ୍ଲାନ୍ର ସମୀକ୍ଷା ଅଭିବୃଦ୍ଧି ହାରକେ 2 ଅଙ୍କ କରବାର ଦିଗେ କାମ କରବାରକେ ରାଜ୍ୟର ଭିନ୍ ଭିନ୍ ବିଭାଗନ ଖାଲିଥିବା ପଦବୀ ପୂରଣ ବାଗିର ଭିନ୍ ଭିନ୍ ବିଷେଦି ଆଲୋଚନା କରାଯାଇଥିଲା। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ରାଜ୍ୟର ନୂଆ ଉନ୍ନୟନ କମିଶନର ଭାବେ ନିଯୁକ୍ତି ପାଇଛନ୍। ଏତାର ସହିତ ସେ ରାଜ୍ୟ ଯୋଜନା ଆଉ ସଂଯୋଜନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଉ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ। ବରିଷ୍ଠ ପ୍ରଶାସନିକ ଅଧିକାରୀ ସତ୍ୟବ୍ରତ ସାହୁ ରାଜସ୍ୱ ପର୍ଷଦ ସଦସ୍ୟ ଭାବେ ନିଯୁକ୍ତି ପାଇଥିଲା ବେଳେ ହେମନ୍ତ ଶର୍ମା ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱ ପାଇଛନ୍। ରାଜ୍ୟ ପର୍ଯ୍ୟଟନ ବିଭାଗ ଆଉ ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଆଇବା 6-8 ତାରିଖ ତକ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ ଆୟୋଜନ କରାଯିବା। ସଂରକ୍ଷଣ ଭିତ୍ତିକ ପର୍ଯ୍ୟଟନ, ସ୍ଥାୟିତ୍ୱ ଆଉ ଗୋଷ୍ଠୀ ଭାଗିଦାରୀ ଦିଗେ ରାଜ୍ୟର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିବାର ଲାଗି ଚିଲିକା ହ୍ରଦନ ଇ ମହୋତ୍ସବ ଆୟୋଜନ କରାଯାଉଛି। ମହୋତ୍ସବକେ ଭୁବନେଶ୍ୱର ଲୋକସେବା ଭବନ ପରିସରର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉଦ୍ଘାଟନ କରିବେ। ଆଘର ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କର ଶ୍ରାଦ୍ଧବାର୍ଷିକୀ ଅବସରରେ ଆଇଜ ତାଙ୍କୁ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। ଏ ଅବସରରେ ବିଧାନସଭା ପରିସରନ ଥିବା ତାଙ୍କର ପ୍ରତିମୂର୍ତ୍ତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ବାଚସ୍ପତି ସୁରମା ପାଢ଼ୀ, ମନ୍ତ୍ରିମଣ୍ଡଳର ସଦସ୍ୟ, ବିଧାୟକ ଆଉ ଅଲଗା ଅତିଥିମାନେ ଶ୍ରଦ୍ଧାଞ୍ଜଳି ଜଣାବାର କାର୍ଯ୍ୟକ୍ରମ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 ପ୍ରାକ୍ଟିକାଲ ପରୀକ୍ଷା ଆଇଷ୍ଠାନ ମୂଲ ହେଉଛି। ପରୀକ୍ଷା January 15 ତକ ଚାଲବା। ବିଜ୍ଞାନ, କଳା, ବାଣିଜ୍ୟ ଆଉ ଧନ୍ଦାମୂଳକ ଶିକ୍ଷା ପ୍ରାକ୍ଟିକାଲ ପରୀକ୍ଷା ହେବା। ଏଥି 2,35,000 ଅୟତ୍କା ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ପରିଷଦ ତରଫରୁ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନେ ଏତ୍କର ଅନ୍ଲାଇନ୍ ଜରିଏ ଯୁକ୍ତ 2 ପ୍ରୋଫେସନାଲ ମାଇଗ୍ରେସନ ଆଉ ନକଲି ସାର୍ଟିଫିକେଟ୍ ପାଇପାରିବେ। ଏଥିଲାଗି ସେମାନଙ୍କୁ ଆଉ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମୁଖ୍ୟାଳୟକେ ଯିବାରକେ ନାଇଁ ପଡ଼େ। ଅନ୍ଲାଇନ୍ଥି ସବୁ ପ୍ରକାର ଫର୍ମ ମିଳିପାରବା। ରାଜ୍ୟର ଅନ୍ତର୍ଦେଶୀୟ ଜଳପଥନ ଯାତ୍ରା କରୁଥିବା ଯାତ୍ରୀମାନଙ୍କର ନିରାପଦ ଯାତ୍ରା ଲାଗି ରାଜ୍ୟ ସରକାର 2004 ବେଳକେ ଓଡ଼ିଶା ବୋଟ୍ ରୁଲ୍ ଆଣିଥିଲେ। ଏହାଛିନ୍ ଘଟୁଥିବା ନୌକା ଦୁର୍ଘଟଣା ଆଉ ଧନଜୀବନ ନୁକସାନକେ ନଜରଥି ରଖିକରି ସରକାର ସବୁ ନୌଚାଳକ, ମାଲିକ ଆଉ ଯାତ୍ରୀମାନଙ୍କୁ ସରକାରୀ ନିୟମ କଡ଼ାକଡ଼ି ଭାବେ ପାଳନ କରବାରକେ ନିର୍ଦ୍ଦେଶ ଦେଇଛନ୍। ସୁବର୍ଣ୍ଣପୁର ସୁରେଶ୍ୱରୀ ମନ୍ଦିର ପରିସରର ଜାତୀୟ ପାରମ୍ପରିକ ଲୋକନୃତ୍ୟ ଆଉ ଗୀତର ମହାପର୍ବ ପଏଁତି ତିହାର 2026 ଉଦ୍ଘାଟିତ ହୋଇଛି। 3-ଦିନିଆ ମହୋତ୍ସବକେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଉଦ୍ଘାଟନ କରିଛନ୍। ପାରମ୍ପରିକ ନାଚ ଗୀତ ଭାରତୀୟ ସଂସ୍କୃତିର ଅସ୍ମିତାଏ ବୋଲି ଏ ଅବସରରେ ଜିଲ୍ଲାପାଳ କହିଛନ୍। ବରଗଡ଼ ସବ୍ଡିଭିଜନ ଲାଗି January 5 ପୁଷ୍ପୁନୀ ଛୁଟି ଘୋଷଣା କରାଯାଇଛି। ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଦବଙ୍କର କାର୍ଯ୍ୟାଳୟ ତରଫରୁ ଇ ବାବଦେ ଚିଠି କରାଯାଇଛି। ରାଜ୍ୟ ଶୀତଲହରୀ ଜାରି ରହିଛି। ଆଇବା 2 ଦିନ ତକ ଧୀରେ ଧୀରେ ରାତିର ତାପମାତ୍ରା 2-3 ଡିଗ୍ରୀ ତକ ବଢ଼ବା ଆଉ ଶୀତ କମ୍ବା। ଆଇବା 24 ଘଣ୍ଟା ଭିତରେ ରାଜ୍ୟର ବଡ଼ଭାଗି ଜାଗାନ କୁହୁଡ଼ି ହେବା। ଜଗତସିଂହପୁର ଜିଲ୍ଲାନ ଜବର କୁହୁଡ଼ି ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।